କିଶୋର କିଶୋରୀମାନଙ୍କୁ ମିଳୁ ଯୌନ ଶିକ୍ଷାର ଜ୍ଞାନ, ନା ହେଉ କିଛି ଭୁଲ, ହେଉ ସବୁ ଅଡୁଆର ସମାଧାନ। ଓଡ଼ିଶା ମୋବାଇଲ ବାଣୀରେ ଚାଲୁଥିବା ଯୁବ ଯୌନ ସ୍ୱାସ୍ଥ୍ୟ ଅଭିଯାନରେ ଏହି ସପ୍ତାହର ବିଷୟ ହେଲା HIV ଏବଂ ଏଡ୍ସ ସଂକ୍ରମଣ। ଆପଣ ଏହି ବିଷୟ ଉପରେ ନା କେବଳ ସମ୍ପୂର୍ଣ୍ଣ ଜ୍ଞାନ ପାଇପାରିବେ, ବରଂ ମୋବାଇଲ ବାଣୀରେ 3 TP HIV ଏବଂ ଏଡ୍ସ ସଂକ୍ରମଣ କିଭଳି ବୃଦ୍ଧି ପାଇଥାଏ ଏବଂ ଏଥିରୁ କିପରି ରକ୍ଷା ମିଳିଥାଏ ସେହି ବିଷୟରେ ଆମକୁ ପଚାରି ପାରିବେ ଏବଂ ଏହାକୁ ଅନ୍ୟ ସହ ବାଣ୍ଟି ପାରିବେ ଏହି ବିଷୟ ସମ୍ବନ୍ଧିତ ନିଜ ବିଚାର। ତେବେ ଶ୍ରୋତା ବନ୍ଧୁ, HIV ଏବଂ ଏଡ୍ସ ବିଷୟରେ ବର୍ତ୍ତମାନ ନିଜ ବିଚାରକୁ ନମ୍ବର 2 TP ବାଣ୍ଟନ୍ତୁ। କିଛି ପଛା ପଛା ବିଚାରକୁ ଆମେ ଶୁଣିବା ଅଭିଯାନର ଏହି ମଙ୍ଗଳବାରର ଅଧ୍ୟାୟରେ ସନ୍ଧ୍ୟା 7ଟାରୁ 8ଟା ପର୍ଯ୍ୟନ୍ତ। ସେହି ଅଧ୍ୟାୟଟିକୁ ପୁଣି ଥରେ ଶୁଣିପାରିବା ବୁଧବାର 7ଟାରୁ 8ଟା ପର୍ଯ୍ୟନ୍ତ। ଧନ୍ୟବାଦ।